শ্রীমদ ভাগবত দশম স্কন্ধ দ্বিতীয় অধ্যায় শ্লোক 1-2 শ্রী শুক কহিলে মগধ রাজা জরাসন্ধ আশ্রয়ে এবং প্রণম্ব বক চাণুর তৃণাদত্ত অভাসুর মুস্তিক অরিষ্ট দিলিদ সুতনা কেশি রেণুকা বাণ নরকাসুর এবং অন্যান্য অসুর যুবতীমান সহায়তায় পরাক্রমশালী কংস যদুবংশী রাজাকে উৎপীড়ন করা আরম্ভ কলা। ভাবা কৃপাযাচ্ছি এই শ্লোক ভগবদ্গীতার চারি অধ্যায় 7-8 ভগবানঙ্ক বাণীকে সমর্থন করে। যেরা জনাহি ধর্মস গ্রাণী ভগবিহারক অভ্যুত্থান ধর্মস যদাত্মান শিবামহম অভিজ্ঞানায় সাধুনা বিনাশায় চ দুষ্কৃতাম ধর্ম সংস্কারমাত্মায় সম্ভবাম বলছি। অর্থাৎ এই ভারত যেতবে ধর্মর অর্থ অবগমন হুয়ে এবং অধর্মর অভ্যুদয় হুয়ে সেতবে মু নিজকে প্রকাশ করি অবতীর্ণ হুয়ে সাধু মানুষের পবিত্রাণ এবং দুষ্ট দুষ্কৃতকারী মানুষের বিনাশ পাই এবং ধর্ম সংস্কার নিমিত্ত মুক্তি অবতীর্ণ হুয়ে সমস্ত ভগবত মানুষ ভেটিবার সুযোগ দেওয়া ভগবান এই জগজগতকে পালন করতে কিন্তু রাজা এবং রাজনৈতিক নেতা মানে দুর্ভাগ্যবশত ভগবান সেই উদ্দেশ্যকে লাভ দেওয়া চেষ্টা করতে তেমন সবকিছু ঠিক করা ভগবান স্বয়ং তাঙ্কর অংশ সহ আবির্ভূত হন্তি। কুহাযাইছি ধর্ম সঞ্চার্য রোহিণিয়া দেবত্যা দেবমালয়া তস্যা কৃতিং গতস্ম দ্বিতীয় স্তুত। अच्छा गोदायन के द्वारा बलराम के रोहिणी के गर्भ को स्थान करवा पर श्रीकृष्ण देवकी के गर्भ में आविर्भूत होते जदुमी साहब गरीब कथा जदुवंश राजा ने समस्त भगवान को भक्त थे किंतु शाल्य आदि बहु शक्तिशाली असुर माने से उत्पीड़न करने को आरंभ कले से समय कंसर शशुर जरासंध अत्यंत पराक्रमशाली था एवं तेणु कंस आश्रय अवलंबन कर अश्रमान समय पर देवमान उत्पीड़न करने को आरंभ कला अश्रमान स्वभाव देवता मान अधिक शक्तिशाली मन हुए किंतु शेषे अश्रमान पराजय हुए एवं भगवान समेत प्राप्त होगा फल देवता मान जय हुए द्वितीय शीर्षक हूँ देवता मान द्वारा गर्भस्थ श्रीकृष्ण का वंदना भगवान बर्तमान देवती द्वारा गर्भ देवता मैंने जानती भगवान से जानते से तेणु भगवान देवती गर्भ में कहना सी बहुत सूक्ष्म भाव जिस सब जिन साधारण लोक मैंने बुझीपर मातृगर्भ में आश्रय नौ मैंने ये बहुत सूक्ष्म जन जन्म लगे जन्म लगे कि मातृगर्भ में आने भगवान आसवे तेणु भगवान जो आसवे से वसुदेव मन में आविर्भाव होती व्यासदेव से जानते क्या मन में कौन चिंता होती किए कौन को भाला कोटी वर्ष तले कौन होता कोटी वर्ष कौन हम किए मन में कौन भाव कौन चिंता कर सब जिन शास्त्र सब वर्णना कर तेनालीर स्थूल बुद्धि सहित बुझीपरिया जन उपयुक्त गुरु आवश्यकता रही है बुझे तेणु ये भगवान आसवे गर्भ में देवी गर्भ में आसवा मानने समस्त देवता मैंने आस स्तुति कर प्रथम देवकी जो भगवान प्राप्त हे भगवान प्राप्त हे मैंने बहुत आनंद जन अनुभव कर सतटी छटी पितृ को हत्या करस माँ को मैंने दुख न छठ पुत्र गोटे गुटे निजे आत्मसा हत्या करस निज के मन के दुख न कष्ट न हो जन प्रश्न पचार जन प्रश्न पचार कहीं भगवान माता देवी माता सी कहीं दुख सहायक पड़े ना सामने पुत्र मान बदला पड़े भगवान आसवे भगवान चाहते रक्षा करते वर्णना कर देवकिया जटे गर्भम से धाम महतम तत्निवेश गृहिया उदय सन्निवेश भारत कौन देवकी होती भक्ति 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 आस भक्ति पुत्र हिसाब से आगवान आस भक्ति आम जब आचरण करवा भगवान प्राप्त होगा यदि भक्ति आचरण न करवा भगवान प्राप्त हो पार तेना भगवान भक्ति कर मानने आमको ये सब छी असुर कह काम क्रोध लोग मोह मद मत्सर्य ये छोड़ कह ये छटे असुर एम को आम सब भय कर भगवान भक्त कहुए से क्या भय करती ना कि तथापि से भय करें आचार्य मैं सब कही से कथा कस अच्छा भौतिक भौतिक जगत प्रतीक भौतिक स्तर अच्छे भौतिक जगत अच्छे मान ये भौतिक सतर्क रहा पड़ो कारण सब भौतिक জেলার প্রতি আমরা আকর্ষণ রয়েছে। তেমন এই যে কামা ক্রোধ লোভ মোহ মদ মাছ এই যে ভৌতিক প্রকৃতির জাত হচ্ছে, ত্রিগুণ জাত হচ্ছে, কাম এস ক্রোধ এস রজগুণ সমুদ্র। তেমন সেথিপাই আমাকে ভয় করিয়া পড়িব, ভয় করিয়া পড়লে তাহলে ভগবান বড়দেব এখানে আসিবে, বড়দেবের কৃপা আমি প্রাপ্ত হওয়া, বড়দেবের কৃপা প্রাপ্ত বড়দেব মঙ্গল রঙ্গল হর মঙ্গল ধারণ করছেন। তেমন হর মঙ্গল ধরিকি সে এমনি চাষ হচ্ছে, চাষ হওয়া মানে ভূমিরে যেতে প্রকার সব অনাবশ্যক পদার্থ যেটি সব রয়েছে সেসব বাহার করা যাচ্ছে। তেমন বড়দেব যে আসছেন দেবী মাতাঙ্কর পর্বে সেটি শয্যা স্থাপন করছেন, বড়দেবের কৃপা প্রাপ্ত হলে যাইকি আমি ভগবান প্রাপ্ত হওয়া, বড়দেব আমার যে অনর্থ সব রয়েছে এই অনর্থকে নিবারণ করে, অনর্থ প্রসঙ্গ সাক্ষাৎ অনর্থ যেতবে নিবারণ হবে সেটা ভক্তি আরম্ভ হবে, তখন ভগবান সেটা আসবে। তেমন এই দুর্গা দেহে ভগবান যেতবে দেবতা গর্ভে আসছেন সেতবে সব দেবতা মানে আসি স্তুতি করছেন ভগবান, এবং এই স্তুতির আমি জানিবা ভগবানের সব তত্ত্ব ভগবান তত্ত্ব ভগবত লক্ষণ এইসব স্তুতির আমি জানিবা। জন্ম কর্ম চলে দিব্যম ভগবান জন্ম এবং কর্ম এইসব কেমিতি দিব্য সব বিভিন্ন স্তুতি মানুষ সব আমি জানিবা। ভাগবতরে বহু স্তুতি আছে এবং মুখ্যত 108টি স্তুতি আছে বলে কুহাযাচ্ছে, বহু মহাজন মানে বহু উন্নত ভক্ত মানে সেমান সব স্তুতি করছেন ভগবান, ভগবান স্তুতি যদি আমি ভগবান বিষয়ে জানিপারি ভগবান স্তুতি এবং ভগবান কিন্তু কিছু তফাৎ নাই, ভগবান স্তুতি যদি আমি বুঝিবা স্তুতি সেমান স্তুতি বুঝিবা পাই আমার আগ্রহ নথায়, আমি স্টোরি শুনাইতে চাইছি কোন রাখি বুঝে রাখা গলা সব জিনিস, কিন্তু এই যে স্তুতিরে ভগবান তত্ত্ব সব বর্ণিত রয়েছে, সিদ্ধান্ত সব রয়েছে, সিদ্ধান্ত বলিয়া চেতে না কর অলস ইহা হইতে কৃষ্ণ লাগে সুখুর মানস, সিদ্ধান্ত সব যে রয়েছে দর্শন রয়েছে ভগবত তত্ত্ব এইসবকে আমি সিদ্ধান্ত বলে চিন্তা অলস করলে হবে না, এটাকে বুঝিয়া পড়ব এইসব জিনিস জানিলে সিদ্ধান্ত সব জানিলে কৃষ্ণ লাগে সুখুর মানস, ভগবান প্রতি আমার মন আসিব, ভগবান প্রতি আমার মনটা আসুন, আমি সব অন্য সব আকর্ষিত হচ্ছে মন আমার ভগবান প্রতি মনটা আকর্ষণ হয়নি, কিন্তু ভগবানের নাম রূপ গুণ লীলা সেটা শুনিবা বা জানিবা বা বুঝিবা সেতবে আমার মন আকর্ষিত হবে, কৃষ্ণ কহিলে সে আকর্ষণ করেন। সুখদেব গোস্বামী প্রথমে ব্রহ্ম আরাধনা করছিলেন, জন্ম এই কিছু চালিয়ে ব্রহ্ম আরাধনা করে, ব্রহ্ম আরাধনা করে সে ব্রহ্ম প্রতি আসক্ত থাকে, ভগবান নাম রূপ গুণ লীলা শ্রবণ কলে সেসব সে আগ্রহিত চেয়ে তার আদর্শ করেছে, ভগবত কন্যাশিত নির্গুণে উত্তম শ্লোক লীলাশা গৃহীত চেয়ে তার আদর্শ আখ্যান গৃহীত বা সুখদেব গোস্বামী পরিচিত মহারাজ কৌশল নির্গুণ্য ভগবান ব্রহ্ম ব্রহ্ম রূপ ব্রহ্ম প্রতিটি তাহা প্রতি মু আকর্ষিত থাকি কনিষ্ঠ মোট নিষ্ঠা সহিত লা, কিন্তু ভগবান লীলা শুনিলে সে সুখদেব গোস্বামী কোণ পড়ে যাইছিল না, তাঁর পিতা ব্যাসদেব তাঁর অন্য শিষ্য মানুষ সব ভাগবত যেতে মুখ্য মুখ্য শ্লোক শুনেকি তাঁর পঠাইছেন, যাও তুমি সেসব শ্লোক পাঠ করি ভগবান শ্লোক রয়েছে উত্তম শ্লোক বলে কুহাযাচ্ছে, ভগবত সম্বন্ধে জ্ঞান সে শ্লোক যেমানে বুঝিবে সেই গোটে ভগবান প্রতি আকর্ষিত হবে, সুবদ্ধি অহো কি জন স্থান কৃপা কম দয়ারু আয় ব্যক্তি অনেক বকি এই বক বকাশ ভৌণী সে
ପ୍ରକାଶର ଭୂମି ପୁତନା ମଧ୍ୟ ଦିଆଯାଇଛି, ପୁତନାର ନାମ ଏଠି ରହିଛି। ଇଏ ଯେଉଁ ଭଗବାନଙ୍କ ସହିତ ଯେଉଁ କ୍ରୀଡ଼ା ସବୁ ହୋଇଛି ଉଦ୍ଧବ କହୁଛନ୍ତି ଅହୋ ପତ୍ନୀ ସ୍ଥାନ ପୁତନା ନିଜର ସ୍ଥାନରେ କାଳପୁତନା ଆମକୁ ବିଷ ବଢ଼ିକି ଆସିଥିଲା ଜିଘା ସେ କାଳ ସାଧୁ ଏତେ ଅସାଧୁ ବ୍ୟକ୍ତି ଥିଲା ଭଗବାନ ମଧ୍ୟ ମାରିବା ପାଇଁ ସେ ଚେଷ୍ଟା କରୁଥିଲା ଜିଘା ସେ କିନ୍ତୁ ଭଗବାନ ଏତେ କୃପାଳୁ ଲେବେ ଗତିନ ଧାତୁ ଚିତାନ ତାଙ୍କ ଧାତା କେତେ ଜଣ ମାତା ଯଶୋଦାଙ୍କର ପଳି ସ୍ଥାନ ଦେଲେ ଆଉ କେତେ ଜଣ ଆମର କେତେ ଜଣ ଆଚାର୍ଯ୍ୟ କହୁଛନ୍ତି ତାଙ୍କ ଧାତା ଥିଲେ କିଡ଼ିମ୍ବା ଆଉ ଅମ୍ବିକା ଏଇ ଦୁଇ ଜଣ ଥିଲେ ତାଙ୍କ ଧାତା ତାଙ୍କର ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ଦେଇଛନ୍ତି ଏଇ ବକିକୁ ପୁତନାଟି କମ୍ ବା ଦୟା ଏବଂ ଶରଣ ପ୍ରଜୈନ ଆଉ କିଏ ଦୟାର ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା ଏମିତି କେତୋଟି ଶ୍ଳୋକ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିଷୟରେ ଯଦି ଶୁଣିଲେ ସୁବିଧା ବସାନି ସେ କହୁଛନ୍ତି ମୁଁ ଗୃହିତ ଚେତାର ଆଦର୍ଶେ ମୁଁ ମାନେ ଆକର୍ଷିତ ହେଇକି ଆସିଲି ସେ ଅଧ୍ୟୟନ କରିବାକୁ ଚାହୁଁନଥିଲେ ଭାଗବତ କିନ୍ତୁ ସୁଖଦେବ ଗୋସ୍ୱାମୀ ସମସ୍ତେ ଭାଗବତ ରଚନା କରିସାରିଲେଣି କିନ୍ତୁ ତାଙ୍କୁ ପଢ଼େଇବା ପାଇଁ କିଏ ତାଙ୍କୁ ମାନେ ପଢ଼େଇବେ କାହାକୁ ସେଟା ତାଙ୍କ ପୁଅକୁ ସେ ଚାହୁଁଛନ୍ତି ପଢ଼େଇବେ କିନ୍ତୁ ସୁଖଦ ଜନ୍ମ ହେଇକି ଚାଲିଗଲେ ଜଣଙ୍କୁ ପଢ଼େଇବେ ତେଣୁ ଏହିସବୁ ଶ୍ଳୋକ ଯେତେବେଳେ ସିଏ ତାଙ୍କର ଅନ୍ୟ ଶିଷ୍ୟମାନଙ୍କୁ ଦ୍ୱାରା ଦେଇକରି ପଠ ମାନେ ବଣକୁ ସେମାନେ ଛାଡ଼ୁଛନ୍ତି ଯାଉଛନ୍ତି ସେମାନେ ଯେତେବେଳେ ଏ ଶ୍ଳୋକ ସବୁ ଆବୃତ କରୁଛନ୍ତି ଏ ଶ୍ଳୋକ ସବୁ ସୁଖଦେବ ଗୋସ୍ୱାମୀ ଆକର୍ଷିତ ହେଇକି ଆସିଛନ୍ତି ତାଙ୍କ ପିତା ଯେତେବେଳେ କହୁଛନ୍ତି ପୁତ୍ର ହେଇକି ପୁତ୍ର ହେଇକି କହୁଛନ୍ତି ସେତେବେଳେ ସେ ଆସୁନା ସୁଖଦେବ ଗୋସ୍ୱାମୀ ପ୍ରଥମେ ସେଟା କହୁଛନ୍ତି ପ୍ରଥମ ସମୟ ଦ୍ୱିତୀୟ ଅଧ୍ୟାୟରେ ଜଣ ପ୍ରବଧାନ୍ତ ଅନୁପେତ ଅପେତ କୃତ୍ୟମ ଦୈପାୟନ ବିନର୍ମାକର ଆଦୁଭାବ ପୁତ୍ରୈକି ତର୍ପେଦେହାକର ବିନେଦମ ତମ ସର୍ବଭୂତ ହୃଦୟ ମହିମା ତସ୍ମି ଯେତେବେଳେ ସୁତ ଗୋସ୍ୱାମୀଙ୍କୁ ସୌନକାତି ଋଷି ସବୁ ପ୍ରଶ୍ନ ପଚାରୁଛନ୍ତି ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ସେସବୁ ରହିଛି ଛଅଟି ପ୍ରଶ୍ନ ରହିଛି ତେଣୁ ସେ ଚିନ୍ତା କରୁଛନ୍ତି କ'ଣ କହିବେ ଆମେ ଯେଉଁ ଭାଗବତ କଥା କହୁଛୁ କ'ଣ କହିବୁ ସେଟା ଚିନ୍ତା କରିବାକୁ ପଡ଼ୁଛି କ'ଣ କହିବୁ ଏସବୁରେ କ'ଣ କହିବା ତେଣୁ ଯିଏ ଭାଗବତ ବକ୍ତା ଭଗବାନ କଥା କହିବେ ସିଏ ସ୍ଥାନକାର ପାତ୍ର ନେଇକି କଥା କହିବେ କେଉଁ ସ୍ଥାନରେ କଥା କୁହାଯାଉଛି କେଉଁ ସମୟରେ କଥା କୁହାଯାଉଛି କାହାକୁ କୁହାଯାଉଛି ସେ ଅନୁସାରେ ସେମାନେ କଥା କହିବେ ଯେତେବେଳେ ସୌନବାଦ ଋଷି 88,000 ଋଷି ଜଣେ ଦୁଇ ଜଣ ନୁହନ୍ତି 88,000 88,000 ଋଷି ରମର୍ଷୀ ରାଜର୍ଷୀ ଦେବର୍ଷୀ ବହୁତ ପ୍ରଖ୍ୟାତ ପ୍ରଖ୍ୟାତ ହିନ୍ଦୁ ସେମାନେ ଆସି ପହଞ୍ଚନ୍ତି ତେଣୁ ସେମାନେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସାର ଆଗ ସମସ୍ତ ବେଦର ସାର କୁହନ୍ତୁ ସମସ୍ତ ଶାସ୍ତ୍ରର ସାର କୁହନ୍ତୁ ଇଏ ଯେଉଁ ସୁଖଭୂଷଣ କହିବେ ଚିନ୍ତା କରୁଛନ୍ତି କ'ଣ କହିବେ ତେଣୁ ତାଙ୍କର ଯେତେବେଳେ ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି ସେସବୁ ତାଙ୍କର ସେସବୁ ଆସିଯାଉ ତାଙ୍କ ମନରେ ଜଣେ ପ୍ରବଚନ ଅନୁପେତ ଅପେତ କୃତ୍ୟମ ଯେ ପ୍ରବଚନ କରିବାକୁ ଯାଇଛନ୍ତି ଅପେତ କୃତ୍ୟମ କୌଣସି ଜନ୍ମ ହେଇକି କୌଣସି ସଂସ୍କାର ସେ ଗ୍ରହଣ କରିନାହାନ୍ତି ନାମକରଣ ସଂସ୍କାର ତାଙ୍କ ନାମ ସେତେବେଳେ ହେଇନି ପରେ ତାଙ୍କ ନାମ ସୁଖଦେବ ଲେଖାଗଲା ସେତେବେଳେ ତାଙ୍କ ନାମ ହେଇନଥିଲା ଏବଂ ବିଭିନ୍ନ ଯେଉଁ ରହିଛି ଦଶମୀ ନାମ ସଂସ୍କାର ସବୁ ରହିଛି ବିଭିନ୍ନ ପ୍ରକାର ସଂସ୍କାର ସବୁ ରହିଛି ସେ ସଂସ୍କାର ସେ ପାଇନାହାନ୍ତି ସୁଖଦେବ ଗ୍ରହଣ ଚାଲିଲେ ତେଣୁ ସୁଖଦେବ ସ୍ୱାମୀ ଚିନ୍ତା କରୁଛି ଜଣେ ପ୍ରବଚନ ଦୈବାୟନ ବ୍ୟାସଦେବ ସେ ବିରହ ପାତ୍ରରେ ଯାଉଛନ୍ତି ତାଙ୍କ ପଛରେ ଧନୁଛନ୍ତି ଆଦୌ ଭାବ ସେ ଡାକୁଛନ୍ତି ପୁତ୍ର ଏତି ତନ୍ମୟ ଆକାର ଭାବ ନେବୁ କାରଣ ତାଙ୍କ ନାମକରଣ ହେଇନି ଜନ୍ମ ହେଲା ପରେ ତାଙ୍କ ନାମକରଣ ସେଥିପାଇଁ ମଧ୍ୟ ସେ ରହିନାହାନ୍ତି ତେଣୁ ପୁତ୍ର ପୁତ୍ର ବୋଲି ଡାକୁଛନ୍ତି ତେଣୁ ପୁତ୍ର ଏତି ଡାକିଲେ ମଧ୍ୟ ସେ ଶୁଣୁନାହାନ୍ତି ପଛ ପଞ୍ଚା କରୁନାହାନ୍ତି କିନ୍ତୁ ପ୍ରକୃତରେ ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ ଆଉ ଜଣେ ତାଙ୍କର ଡୁପ୍ଲିକେଟ୍ ଦେଇଛନ୍ତି ଏଇଟା ପରେ ଭାଗବତ ସେ ବର୍ଣ୍ଣନା କରାଯାଇଛି ସେ ଆଉ ଜଣେ ଡୁପ୍ଲିକେଟ୍ ପଠାଇଛନ୍ତି ତାଙ୍କ ପିତାଙ୍କ ସାଙ୍ଗରେ ସେ ଆସିବ ଯେତେବେଳେ ନବମ ସ୍କନ୍ଧ ଯେତେବେଳେ ଭଗବାନଙ୍କ ବଂଶ ସବୁ ବର୍ଣ୍ଣନା କରାଯାଉଛି ବିଭିନ୍ନ ବଂଶ ବିଷୟରେ ସେତେବେଳେ ଶୁକଦେବ ନାମ କରାଯାଇଛି ସେଇଠି କୃପାଙ୍କର ତାତ୍ପର୍ଯ୍ୟ କହିଛନ୍ତି ଇଏ ହେଉଛନ୍ତି ଜଣେ ଡୁପ୍ଲିକେଟ୍ ଶୁକଦେବ ଶୁକଦେବ ନିଜକୁ ଆଉ ଗୋଟେ ବିସ୍ତାର କରିଛନ୍ତି ତେଣୁ ଶୁକଦେବ ଚାଲିଯାଇଛନ୍ତି ଶୁଣିନାହାନ୍ତି ସେ କଥା ତାଙ୍କ ପିତା ଡାକୁଛନ୍ତି ଗୋତ୍ରେଜ ଗୋତ୍ରେଜ କହିକି ସେ ମାନେ ପଛକୁ ଅଂଶା କରୁନାହାନ୍ତି ଲକ୍ଷ୍ୟ କରୁନାହାନ୍ତି ତରବ ଅଭିନୟ ତର ତରୁ ମାନେ ବୃକ୍ଷମାନଙ୍କର ସବୁ ଇକ ଆସୁ ପ୍ରତିଦ୍ୱନି ଆସୁ ତେଣୁ ଜଣେ ସର୍ବଭୂତ ହୃଦୟ ପୂର୍ଣ୍ଣିମା ସେହି ସୁତ ଗୋସ୍ୱାମୀ ତାଙ୍କର ଗୁରୁ ସୁଖଦେବ ଗୋସ୍ୱାମୀ ସ୍ମରଣ କରିକିରି ଭାଗବତ କଥା କହିବା ଭାଗବତ କହିଲେ ସବୁ ପ୍ରଶ୍ନର ଉତ୍ତର ଆସିବ କିନ୍ତୁ ତାଙ୍କ ପିତା ଡାକିଲେ ମଧ୍ୟ ସିଏ ଆସୁନାହାନ୍ତି ଅବଶ୍ୟ ସୁଖଦେବ ଗୋସ୍ୱାମୀ ଜନ୍ମଗ୍ରହଣ କରିଛନ୍ତି ସିଏ ନିଜେ ଆସୁନଥିଲେ ମାଙ୍କ ଗର୍ଭରେ ବହୁତ ବର୍ଷ କେତେ କହୁଛନ୍ତି 11 ବର୍ଷ କି କହୁଛନ୍ତି 16 ବର୍ଷ ପର୍ଯ୍ୟନ୍ତ ରହିଯାଇଥିଲେ ମାଙ୍କ ଗର୍ଭରେ ତେଣୁ ଭଗବାନ ବ୍ୟାସ ତ ଯାଇକିରି ଭଗବାନ କୃଷ୍ଣ ଡାକିକି ଆଣିଲେ ଦ୍ୱାରକାରେ ଏବଂ ସିଏ ଯେତେବେଳେ କହିଲେ ଯେ ତମେ ଭୂମିଷ୍ଠ ହୁଅ ତମେ ମାୟା ଦ୍ୱାରା ଆକ୍ରାନ୍ତ ହବନି ସେତେବେଳେ ଯାଇ ସିଏ ଆସିଲେ ମାତୃଗର୍ଭରେ ଆସିଲେ ନହେଲେ ସେ ମାତୃଗର୍ଭରେ ରହିଥିଲେ କାରଣ ସଂସାରକୁ ଆସିଲା ମାନେ ମାୟାର ବନ୍ଧନରେ ପଡ଼ିଥିଲେ ସୁଖଦେବ ଗୋସ୍ୱାମୀଙ୍କର ଏତେ ଆତ୍ମାରାମ ବ୍ୟକ୍ତି ଏତେ ଉନ୍ନତ ମୁନି ସିଏ ମୋତେ ଚିନ୍ତା କରିଛନ୍ତି ମୁଁ ମାୟାର ଆକର୍ଷଣରେ ପଡ଼ିଲି ତେଣୁ ଚାହୁଁନଥିଲେ ଆସିବା ପାଇଁ ଯେମିତି ସନକ ସନାତନ ସନାତନ ସନକ କୁମାର ଏ ଚାରି କୁମାର ସେ କହୁଛନ୍ତି ଆମେ ଏଇ ଯେଉଁ ସ୍ତ୍ରୀ ପୁରୁଷ ଆକର୍ଷଣ ରହିଛି ଏଥିରେ ମୁଁ ପଡ଼ିଯିବି ଆମେ ପଡ଼ିଯିବୁ ବୋଲି କହିକିରି ସେ ସବୁ 5 ବର୍ଷର ବାଳ ପଇସା ରହିଛି ଉଲଗ୍ନ ଅବସ୍ଥା ରହିଛି 5 ବର୍ଷ ବାଳ ଯେହେତୁ ତାଙ୍କର ବୟସ 20 ବର୍ଷ ହେବ କିନ୍ତୁ ସେ ସବୁବେଳେ 5 ବର୍ଷ ବାଳ ପଇସା ରହିଛି ଯାହା ହେଉ ସୁଖଦେବ ସେ ଜନ୍ମଗ୍ରହଣ କଲେ ସେତେବେଳେ ସେ ତାଙ୍କ ପିତା ଯେତେ ଯେତେ ଆଗୁଆ ଭାବରେ ବର୍ଣ୍ଣନ କରୁଛନ୍ତି କିନ୍ତୁ ତଥାପି ସେ କୌଣସି ତାଙ୍କର ବିକାର ଆସନ୍ତି ସେ ଚାଲିଯାଉଛନ୍ତି କିନ୍ତୁ ସେହି ସୁଖଦେବ ଗୋସ୍ୱାମୀ ଯେତେବେଳେ ଏଇ ଭାଗବତ ଶ୍ଳୋକ ସବୁ ଶୁଣିଲେ ଏ ଯେଉଁ କହିଲି ଏ ଗୋଟେ ଶ୍ଳୋକ ଆଉ କେତେକ ଶ୍ଳୋକ ଅଛନ୍ତି ଏ ଶ୍ଳୋକ ଶୁଣିକି ଭଗବାନଙ୍କୁ ସେ ଆକର୍ଷିତ ହେଇକି ଆସିଛନ୍ତି ସେ ନିଜେ କହୁଛନ୍ତି କହିକି ମହାରାଜ ପରିନିଷ୍ଠିତ ନିର୍ଗୁଣୀ ଉତ୍ତମ ଶ୍ଳୋକ ବିରାଜ ଯଦିଓ ମୁଁ ନିର୍ଗୁଣରେ ପରିନିଷ୍ଠିତ ଆମର ନିଷ୍ଠା ଥିଲା କିନ୍ତୁ ଭଗବାନ ଉତ୍ତମ ଶ୍ଳୋକଙ୍କର ଲୀଳା ଯେତେବେଳେ ଶୁଣିଲି ତେଣୁ ଗୃହୀତ ଚେତା ରାଜସ୍ୟ ଆଖ୍ୟାନ ଯଦିତ ବା ମୁଁ ଆକର୍ଷିତ ହେଇକି ଆସିଲି ଆଖ୍ୟାନ ଯଦିତ ବା ଅଜିତ ବା ମାନେ ଏଇ ଯେଉଁ ଭାଗବତ ପୃଥକ ଆଖ୍ୟାନକୁ 8000 ସମ୍ବଳିତ ଶ୍ଳୋକକୁ ମୁଁ ଅଧ୍ୟୟନ କଲି ମୋର ପିତାକୁ ବ୍ୟାସଦେବ ପାଖରେ ଆସି ଅଧ୍ୟୟନ କଲି ତେଣୁ ଏ ଯେଉଁ ଭଗବାନଙ୍କର ଲୀଳା ସବୁ ରହିଛି ଭଗବାନଙ୍କର ସ୍ତୁତି ସବୁ ରହିଛି ଏସବୁ ଜିନିଷ ସବୁ ଆମେ ଯଦି ପଢ଼ିବା ବା ଜାଣିବା ବା ଶ୍ରବଣ କରିବା ତାହେଲେ ଭଗବାନ ପ୍ରତି ମଧ୍ୟ ଆମେ ମଧ୍ୟ ଆକର୍ଷିତ ହେଇକି ଆସିବା ଭଗବାନ ପ୍ରତି ଆମର ଆକର୍ଷଣ ଆସୁନି ସେଥିପାଇଁ ମନଟା ଆମର ବିଭିନ୍ନ ସ୍ଥାନକୁ ଯାଉଛି କିନ୍ତୁ ଭଗବାନ ପ୍ରତି ଯଦି ମନଟା ଆକର୍ଷିତ ହେଇ ଆସିବ ଆଉ ମନଟା ଆଉ କୁଆଡ଼େ ଯିବନି ଆମେ ଯଦି ଭଗବାନ ପ୍ରତି ଆକର୍ଷିତ ହେବ ଆମ ମନଟା ମଧ୍ୟ ଭଗବାନ ଭଗବାନଙ୍କ ମନରେ ମାନେ ଏ ଯେଉଁ କୁହାଯାଉଛି ସାଧୁ ସଂଘ ଅର୍ଥ କଣ ରଘୁମଣି ତପସାନ ରଘୁଣ ରାଜା ତତ୍ଵକୁ ଜାଣିବା ପାଇଁ ଚାହୁଁଥିଲେ ସୌଗୁ ସୌଗୁର ରାଜା ପାଗ ପଞ୍ଚମ ସ୍କନ୍ଧ ବର୍ଣ୍ଣନା କରାଯାଇଛି ତତ୍ଵ ଜାଣିବା ପାଇଁ ସେ ଚାହୁଁଥିଲେ କପିଳଦେବଙ୍କୁ ସାକ୍ଷାତ କରିବା ପାଇଁ କିନ୍ତୁ ଯାହା ବାଟରେ ଦେଖାଇଗଲା ଜଳଭ୍ରତ ସେ ଜାଣିନାହାନ୍ତି ଇଏ ପ୍ରକୃତ ଏତେ ମହାନ ଭକ୍ତ ବୋଲି କିନ୍ତୁ ଯେତେବେଳେ ସେ ଜାଣିଲେ ତାଙ୍କ ନିଜ ଶିବିକା ବହନ କରୁଛନ୍ତି ନିଜେ ଯାଉଛନ୍ତି ଶିବିକାରେ କିନ୍ତୁ ସିଏ ବହନ କରୁଛନ୍ତି ଭରତ ଜଡ଼ଭରତ ବହନ କରୁଛନ୍ତି ଅନ୍ୟମାନେ ଅଛନ୍ତି 4 ଜଣ ଶିବିକା ବହନ କରି ଅଛନ୍ତି କିନ୍ତୁ ଯେତେବେଳେ ସେ ଶୁଣିଲେ ତାଙ୍କର ଜ୍ଞାନ ପ୍ରାପ୍ତ କଲେ ସେତେବେଳେ ସିଏ ତାଙ୍କର ଯେଉଁ ସବୁ ବିଭିନ୍ନ ପ୍ରକାର ଅଜ୍ଞାନ ଥିଲା ସବୁ ଅଜ୍ଞାନ ଦୂର ହେଉଛି ସେଇଠି ସିଏ ରାଜା ଜଡ଼ଭରତ କହୁଛନ୍ତି ରାଜାଙ୍କୁ ଯେ ଏ ରଘୁବଣ ଏ ଯେଉଁ ତତ୍ତ୍ୱକୁ ଜାଣିବାଟା ଏତେ ସହଜ ନୁହଁ ରଘୁବଣି ତପସା ଗାଁ ତମେ ଯେତେ ତପସ୍ୟା କଲେ ଯେ ଭଗବାନଙ୍କୁ ସେ ଜାଣିପାରିବ ନା ନୁହଁ ନଛନ୍ଦସା ବା ଶାସ୍ତ୍ର ଅଧ୍ୟୟନ କରିଦେଲେ ଜାଣିପାରିବ ତା ନୁହଁ ବିନା ମହତ୍ ପାଦ ରଘୁ ସେ କମ ମହତ୍ପାଦ ଯେଉଁମାନେ ସାଧୁ ବ୍ୟକ୍ତି ତାଙ୍କର ପାଦ ଧୂଳିକୁ ଯଦି ଆମେ ନିଜର ମସ୍ତକରେ ନ ଲଗେଇବା ତାହେଲେ ଆମେ ଜାଣିପାରିବା ନାହିଁ। ପାଦ ଧୂଳିକୁ ମସ୍ତକ ପାଦ ଧୂଳି ଯାହା ଅଭିଷେକ ପାଠ ଅର୍ଥ ହେଉଛି କ'ଣ ନା ଯତ୍ର ଉତ୍ତମ ଶ୍ଳୋକ ଗୁଣାପାଦ ବସ୍ତୁ ଏଠି ଗ୍ରାମ କଥା ବିଭାଗ ନିଷେବ୍ୟମାନ ଅନ୍ଧୀନ ନିଷେବ୍ୟମାନ ଅନ୍ଧୀନ ମୃତ୍ୟୁ ମତି ସତୀ ଗଚ୍ଛତି ବାସୁଦେବେ। ସାଧୁ ସଂଘ ବା ଆମେ ଯେଉଁ ପ୍ରଣାମ କରୁଛେ ତାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କ'ଣ ନା ଯତ୍ର ପଦିଏତେ ଭଗବାନଙ୍କର ଉତ୍ତମ ଶ୍ଳୋକ ଗୁଣାନୁବାଦ ସାଧୁ ସଂଘରେ ଭଗବାନ କଥା ସେଠି ଚାଲିଥିବ ଏବଂ ନିଷେଧ୍ୟମାନ ଅନୁଧୀନ ମୁମୁକ୍ଷୁ ଯେଉଁମାନେ ଏଇ ଭଗବାନ କଥା ଶ୍ରବଣ କରିବେ ସବୁଦିନ ପ୍ରତିଦିନ ଶ୍ରବଣ କରିବେ ମତି ସତୀ ଯତ୍ ବାସୁଦେବେ। ଭଗବାନ ଆମର ମତି ହେଉଛି ଅସତ ମତି କିନ୍ତୁ ଅସତ ସ୍ତ୍ରୀ ଦୁଷ୍ଟା ଅପବିତ୍ରା ସେଭଳି ଆମର ମନଟା ମଧ୍ୟ ଅପବିତ୍ର ଅସତ ସ୍ତ୍ରୀ ଭଳି କିନ୍ତୁ ସେଇ ଅସତୀ ସ୍ତ୍ରୀ ଭଳି ମତି ବା ମନ ମତି ସତୀ ହେଇଯିବ ସେ ସତୀ ସ୍ତ୍ରୀରେ ପରିଣତ ହେଇଯିବ ଯେ କ୍ଷତି ବାସ ଦେବେ ଭଗବାନ ପ୍ରତି ସେ ଆକର୍ଷିତ ହେଇକି ଆସିବେ ଏ ଭଗବାନଙ୍କ ତତ୍ତ୍ୱ ଶ୍ରବଣ କରିବେ। ତେଣୁ ଏଇ ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କର ସବୁ ସ୍ତୁତି କରିଛନ୍ତି ବ୍ରହ୍ମା ଶିବ ଆଦି ବିଭିନ୍ନ ଦେବତାଙ୍କ ସବୁ ଆସି ପହଞ୍ଚନ୍ତି ସେଇଠି ସେଇ କଂସର ବନ୍ଦୀଘରେ କଂସର ବନ୍ଦୀଘରେ ଆପଣ ଦେଖିଥିଲେ କେତେ ଛୋଟ ତା ଦେହରେ ଏତେ ଦେବତାମାନେ କେମିତି ଜାଗା କେମିତି ସ୍ଥାନ ପାଇଲେ ଭଗବାନଙ୍କର ଅତ୍ୟନ୍ତ ଶକ୍ତି ବଳ ସେଟା ହେଉଛି ସମସ୍ତ ଦେବତାମାନେ ଆସି ସବୁ ସ୍ତୁତି କରୁଛନ୍ତି ସେ ବର୍ଣ୍ଣନା କରିବେ କିନ୍ତୁ ବର୍ତ୍ତମାନ କହୁଛନ୍ତି ଯେ ଏଇ ଯେଉଁ ପୂର୍ବରୁ ସବୁ ବର୍ଣ୍ଣନା କରାଗଲା କଂସ ସମସ୍ତ ଭଗବାନ ନାରଦ ଯେଉଁ କହୁଥିଲେ ଆଉ ପୂର୍ବରୁ ଯେଉଁ ରହିଛି ପ୍ରଥମ ଅଧ୍ୟାୟରେ ଅଣସ୍ତୁତି ଶ୍ଳୋକ ଅଛି ତା ବାଦ କେତେଟା ଆଡ଼ିସନାଲ ଶ୍ଳୋକ ଅନ୍ୟ ସବୁ ବିଭିନ୍ନ ଆଚାର୍ଯ୍ୟମାନେ ସବୁ କହିଛନ୍ତି ସେ ଯେଉଁ ରହିଛି ତାର କହିବା ସେ ଶ୍ଳୋକରେ କୁହାଯାଇଛି ଯେ ଯେଉଁ ନାରଦମୁନି ଯେଉଁ ଆସିଥିଲେ ସେ ନାରଦମୁନି ପ୍ରଥମେ ଆସିଥିଲେ କଂସଙ୍କର ଯେଉଁ ଉପବନ ରହିଛି ସେଇ ଉପବନରେ ଆସିକି ସେଠି ଆସିଲେ ନାରଦମୁନି ଏବଂ ଖବର ପଠେଇଲେ କଂସକୁ ତେଣୁ କଂସ ଯେତେବେଳେ ଆସିଲା ନାରଦମାନଙ୍କୁ ସେତେବେଳେ ନାରଦମୁନି ସବୁ କହୁଛନ୍ତି ଏହିଭଳି ଭାବରେ ତମ ସବୁ ଦୈତ୍ୟମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ଦେବତାମାନେ ସବୁ ଉଦ୍ୟମ କରୁଛନ୍ତି ତୁମକୁ ହତ୍ୟା କରିବେ ଭୂମିର ବାହାର ଅପହରଣ କରିବା ପାଇଁ ସେ ଚେଷ୍ଟା କରାଯାଉଛି ଭଗବାନ ମଧ୍ୟ ଆସିବେ ଏସବୁ ସେ କହିଥିଲେ। ତେଣୁକରି କଂସ କ'ଣ କଲା ନା ବର୍ତ୍ତମାନ ସବୁ ସମସ୍ତଙ୍କୁ ହତ୍ୟା କରିବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛି କଂସ ତେଣୁ ଏଇ ଅଧ୍ୟାୟରେ ଏଠୁ ଆରମ୍ଭ ହେଉଛି ବର୍ତ୍ତମାନ ପ୍ରାରମ୍ଭ ଏମାନଙ୍କ ବିଷୟରେ ସବୁ ଆସିବ ଲୀଳା ସବୁ ବର୍ଣ୍ଣନା କରାଯିବ ଭଗବାନ ସବୁ ଯେଉଁ ଅସୁର ମାନଙ୍କୁ ହତ୍ୟା କରିଥିଲେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ପ୍ରଣମାସର ବିଷୟରେ ବର୍ଣ୍ଣନା କରାଯାଇଛି ଅଠର ଅଧ୍ୟାୟରେ ପ୍ରଣମାସ ହତ୍ୟା କରିଥିଲେ ଏବଂ ଇଏ ହେଉଛି ଭଗବାନଙ୍କର ଏଇ ଗୋଟିଏ ଗୋଟିଏ ଲୀଳାରେ ଭଗବାନ ଅନେକ କାର୍ଯ୍ୟ କରନ୍ତି ଏଇଟା ଯେଉଁ ଦଶମ ସୁନ୍ଦର ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ରୋହିଣୀ ଯେଉଁ ଉବାହ କୃଷ୍ଣ ଭଗବାନ ସିଦ୍ଧମାନଙ୍କୁ ପରାଜିତ ଭଗବାନ ପାଇଁ ପରାଜିତ ହେବେ ଭଗବାନ ପାଇଁ ପରାଜିତ ହେବେ କିନ୍ତୁ ଭଗବାନଙ୍କୁ ନେଇ ଭାରତ ବର୍ଷ ତେଣୁ ଉବାହ କୃଷ୍ଣ ଭଗବାନ ଯଦି ଭଗବାନ ପାଇଁ କୁହାଯାଉଛି ସେ କୃଷ୍ଣ ସେ ଭଗବାନ କିନ୍ତୁ ସେ ବାହାନଙ୍କ ନିଜକୁ ମଧ୍ୟ ରଖିକି ନେଉଛନ୍ତି ସିଦ୍ଧାମାନ ପରାଜିତ ଶ୍ରୀରାମ ସିଦ୍ଧାନ୍ତ ଶକ୍ତି କେତେ ହେବ ବଳରାମ ବଳବତ୍ତା ଚାହାନ୍ତି ଯାହାର କେତେ ବଳ ଅଛି ଭଗବାନ ତାଙ୍କ ସେ ବଳ ସବୁ ଦେଇଛନ୍ତି ବଳରାମ କରିଛନ୍ତି କିନ୍ତୁ ଭଗବାନଙ୍କର ଏଇ ଭକ୍ତ ବତ୍ସଳତା ନିଜ ଭକ୍ତ ପାଖରେ ସେ ପରାଜିତ ଅଜିତ ହେଉ ଭଗବାନ ପ୍ରତି ଅଜିତ ତାଙ୍କୁ ଜିତିପାରିବେନି କିନ୍ତୁ ଭଗବାନଙ୍କର ଭକ୍ତ ଭଗବାନଙ୍କୁ ଜିତିଯାଆନ୍ତି ଏ ଭଗବାନଙ୍କର ଭକ୍ତ ବତ୍ସଳତା ତେଣୁ କୁହାଯାଉଛି ଦଶ ସୁନ୍ଦର ଅଠର ଅଧ୍ୟାୟରେ ପ୍ରଣବ ବିଷୟ ବର୍ଣ୍ଣନା କରାଯିବ ଦେଖାଯିବ ଉବାହ କୃଷ୍ଣ ଭଗବାନ ସିଦ୍ଧାମାନ ପରାଜିତ ସିଦ୍ଧାମାନଙ୍କୁ ସେ ପରାଜିତ ହୋଇଯାଉଛନ୍ତି ଏବଂ ବୃଷଭ ଭଦ୍ରସେନାସ୍ତୁ ପ୍ରଣବ ରୋହିଣୀ ସୁତ ପ୍ରଣବ କୃଷ୍ଣଙ୍କ ପାଟେ ଥିଲା ଏବଂ ରୋହିଣୀ ସୁତ କହିଲେ ବଳରାମ ସେ ଆଉ ଗୋଟେ ପାଟିରେ ଥିଲେ ଦୁଇ ପଟରେ ଖେଳ ହେଉଛି ଯିଏ ହାରିବ ସିଏ ଦ୍ୱିତୀୟ ପଟକୁ ସବୁ କାନ୍ଧରେ ବସିକି ନେବ ତେଣୁ ପ୍ରଣବ ହାରିଯାଇଛି। ତେଣୁ ପ୍ରଣବ କ'ଣ କରୁଛନ୍ତି, ଭଗବାନ ରୋହିଣୀ ସିଦ୍ଧ ଭଗବାନ ବଳରାମଙ୍କୁ ନିଜେ କାନ୍ଧରେ ବସେଇକି ନେଉଛନ୍ତି, ଭାଣ୍ଡିର ବୃକ୍ଷ ଅଛି ସେଇ ବୃକ୍ଷ ପାଖକୁ ନେଉଛନ୍ତି। ଏବଂ ସେ ଯେତେବେଳେ ଭଗବାନ ସବୁ ଜାଣୁଛି କି ତାଙ୍କ ଲୀଳା ସବୁ ରହିଛି, ତେଣୁ ଯେତେବେଳେ ଜାଣିବେ ପ୍ରଣବାସୀ ତାକୁ ସେ ହତ୍ୟା କରିଛନ୍ତି। ଭଗବାନ ସମସ୍ତଙ୍କୁ ହତ୍ୟା କରିବେ, ଏମାନେ ସବୁ ଭଗବାନଙ୍କ ଏମାନେ ବହୁତ ଅଧମ ସ୍ତରରେ ଅଛନ୍ତି, କିନ୍ତୁ ଅଧମ ସ୍ତରରେ ଥିଲେ ମଧ୍ୟ ମାନି ପାଠ ସ୍ତ୍ରୀ ଓ ବୈଶ୍ୟ ସଦା ସୁଦ୍ଧା ଦେଇକି ଯାଆନ୍ତି ପରାମର୍ଶ, ଯିଏ ଯେତେ ନିମ୍ନ ସ୍ତରରେ ଥାଆନ୍ତି ନା କାହିଁକି ଭଗବାନ ସମସ୍ତଙ୍କୁ ଉଦ୍ଧାର କରନ୍ତି। ଅସୁରମାନଙ୍କୁ ଯେଉଁ ଭଗବାନ ହତ୍ୟା କରିବେ, ଭଗବାନଙ୍କ ପ୍ରତି କୃପା କରିବେ। ଆମେ ଯେଉଁ ଶୁଣିଲେ ଇଏ ଭଗବାନଙ୍କ କୃପା, ବକି ବକାଶର ପୁତନା କଥା କଥା ହେଇଛି, ପୁତନା ଯେଉଁ ହତ୍ୟା କରିଛନ୍ତି ଭଗବାନ ତାକୁ ନିଜ ମା ବାପାଙ୍କର ସ୍ଥାନ ଦେଇଛନ୍ତି, ତେଣୁ ଭଗବାନଙ୍କର ଏଇ କୃପା। ତେଣୁ ଏଇଭଳି ଆମେ ଯେତେ ଅସୁର ସବୁ ଅଛନ୍ତି, ପ୍ରଣବାସୁର ତାପରେ ବକାସୁର ଆସିବ, ବକାସୁର ଭଗବାନ ହତ୍ୟା କରିବେ, ବକାସୁର ପୁତନା ଏବଂ ଅଘାସୁର ତିନି ଭାଇ ଭଉଣୀ ଏମାନେ ସବୁ, ତିନି ବକି ପୁତନା କୁହାଯାଉଛି ବକି, ହଁ ପ୍ରଣବାସୁର ବକାସୁରକୁ ଏଗାର ଅଧ୍ୟାୟ ଦଶମ ସ୍କନ୍ଧ, ସବୁ ଦଶମ ସ୍କନ୍ଧ ଲୀଳା ସବୁ ରହିଛି, ଏସବୁ ଏଗାର ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ ବକାସୁର ଭଗବାନ ହତ୍ୟା କରୁଛନ୍ତି। ଏବଂ ଚାଣୁର ମୁଷ୍ଟିକ ଏମାନେ ଯେଉଁ ଅଛନ୍ତି, ଚାଣୁର ମୁଷ୍ଟିକ ବି ସେ ବର୍ଣ୍ଣନା କରାଯାଇଛି। ଏମାନେ ସମସ୍ତେ ଯଦୁବଂଶକୁ ଧ୍ୱଂସ କରିବା ପାଇଁ କଂସ ଏମାନଙ୍କ ସବୁ ସାହାଯ୍ୟ ନେଇଥିଲା, ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭାବନ୍ତି ଆମକୁ ସବୁ ଏଇମାନେ ରକ୍ଷା କରିବେ। ଯେତେବେଳେ ସୁଗନ୍ଧ ଗୋସ୍ୱାମୀ ପ୍ରଥମେ ସେଠା କହୁଛନ୍ତି ତାଙ୍କ ବିଷୟରେ, ପରୀକ୍ଷିତ ମାନଙ୍କର ଯେଉଁ ପ୍ରଶ୍ନ ଥିଲା ସେ ପ୍ରଶ୍ନର ଉତ୍ତରରେ ସୁଗନ୍ଧ ଗୋସ୍ୱାମୀ କହୁଛନ୍ତି, ଯେଉଁଟା ସାଧାରଣତଃ କରିବା କଥା ନୁହଁ ସାଧାରଣ ଲୋକମାନେ ସେ ହିଁ କରନ୍ତି। ପରୀକ୍ଷିତ ମାନଙ୍କର ପ୍ରଶ୍ନ ଥିଲା ସୁଗନ୍ଧ ଗୋସ୍ୱାମୀଙ୍କୁ ଯେ ମୁଁ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଜାଣିବା ପାଇଁ ଚାହୁଁଛି, ଅର୍ଥାତ୍ ପୃଚ୍ଛାଣ ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ ସହିତ ଯତ୍ କାର୍ଯ୍ୟ ମୁଁ ମାନସ ସମତା ଯତ୍ ଶୋକବ୍ୟାମ ଅଥବା ଜାତ୍ୟମ ଯତ୍ କର୍ତ୍ତବ୍ୟମ ରୁବି କରୁ ସ୍ମର୍ତ୍ତବ୍ୟମ ଭଜନୀୟମ ବା ଗୁହି ଦେବା ବିପର୍ଯ୍ୟୟମ, ଏସବୁ ପ୍ରଶ୍ନ ପଚାରିଛି ଶ୍ରୀଗୋଷ୍ଠୀ। ମୁଁ ପ୍ରକୃତ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ପ୍ରକୃତ ସିଦ୍ଧି କ'ଣ ସଂସିଦ୍ଧି ଅର୍ଥାତ୍ ପ୍ରୋତ୍ସାହନ ସଂସିଦ୍ଧି ପ୍ରକୃତ ମୋର ମାନବ ଜୀବନ କିଛି ସିଦ୍ଧି ମୁଁ ପ୍ରାପ୍ତ ହେଇପାରିବି, ମାତ୍ର ସାତ ଦିନ ବର୍ତ୍ତମାନ ବୟସ ସମୟ ଅଛି, କେମିତି ଏ ସମୟଟାକୁ ଉପଯୋଗ କରିବି, ତେଣୁ କ'ଣ କ'ଣ ଦିବ୍ୟାଙ୍ଗ କ'ଣ ସୁବିଧା କଥା, ମୋର କ'ଣ ଜପ କରିବା କଥା, ମୋର କ'ଣ କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହଁ, ଦୁଇଜଣ ବିପର୍ଯ୍ୟୟ ଏପର୍ଯ୍ୟନ୍ତ ଯେଉଁଟା କରିବା କଥା ନୁହଁ। ତେଣୁ ସୁଗତ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନରେ ଏତେ ବିଭୋର ହେଇଯାଇଛନ୍ତି, ସିଏ ଆଉ ମଙ୍ଗଳାଚରଣ କରିବା ପରେ ଭୁଲି ଯାଇଛନ୍ତି। ଭଗବାନ କଥା କହିବା ପୂର୍ବରୁ ଯେଉଁ ଆମେ ମଙ୍ଗଳାଚରଣ କରୁଛେ, ମଙ୍ଗଳାଚରଣ କରିବା ପରେ ସେ ଭୁଲି ଯାଇଛନ୍ତି, କାରଣ ସେ ତାଙ୍କ କଥାରେ ଏତେ ଆନନ୍ଦ ପ୍ରାପ୍ତ ହେଇଛନ୍ତି। ଏବଂ ଯେଉଁଟା କରିବା କଥା ନୁହଁ, ଯେଉଁ ଲାଷ୍ଟ ଯେଉଁ ପ୍ରଶ୍ନ ପଚାରିଛନ୍ତି ସେଇ ପ୍ରଶ୍ନର ଉତ୍ତର ପଚାରି ସେ ଦେଉଛନ୍ତି, କାରଣ ସମସ୍ତେ ଶତକଡ଼ା ଅଂଶଗ୍ରହଣ ଲୋକ ଏହି ସ୍ତରରେ ଅଛନ୍ତି, ଯେମିତି ଆମେ କଂସ ଦେଖୁଛେ ଏଇ ଶତକଡ଼ା ଅଂଶଗ୍ରହଣ ଲୋକ ଏହି ସ୍ତରରେ ଅଛନ୍ତି, ତେଣୁ ସେମାନଙ୍କର କେମିତି ଉପକାର ସେଇଟାକୁ କୁହାଯାଉଛି। ପ୍ରଥମେ ନେଗେଟିଭ୍ ସବୁ କହିଲେ, ଯେଉଁଟା କରିବା କଥା ନୁହଁ ସେଇଟା ସାଧାରଣତଃ ଲୋକମାନେ କରୁଛନ୍ତି, ସ୍ୱତପ୍ରିୟ ନୁହାଁଛନ୍ତି ସହାସ ହଜାର ହଜାର କଥା ଶୁଣୁଛନ୍ତି। ବର୍ତ୍ତମାନ ପଲିଟିକ୍ସ ବର୍ତ୍ତମାନ ବହୁତ ଇଏ ହେଇଯାଇଛି, ସରଗରମ ହେଇଯାଇଛି, ପଲିଟିକାଲ ଇଏ ନ୍ୟୁଜ୍ ସବୁ ପଡ଼ିଛି, ଯେଉଁ ଦେଖିଲେ ଖାଲି ଇଏ ପାର୍ଟି ଇଏ କଲା ସେପଟେ ସେ କଲା ସେପଟେ ନ୍ୟୁଜ୍ ଟିଭି ରେଡ଼ିଓ ତାହା ସବୁ ଦେଖୁଛନ୍ତି ବର୍ତ୍ତମାନ ଇଲେକ୍ସନ ସେ ଯେକୌଣସି ସମୟରେ ଦେଖିବା ଏଇ ଭୌତିକ ବିଷୟରେ ସବୁ ଲୋକମାନଙ୍କୁ ଶୁଣିବା ପାଇଁ ଆଗ୍ରହ ରହିଛି। ସୁତ ବ୍ୟାସ ରାଗେନ୍ଦ୍ର ନୋଣାଂଶ ଶହ ଶହ ହଜାର ହଜାର କଥା ଏଇ ଭଳିଆ ରହିଛି। କିନ୍ତୁ ଅପସତ ଆତ୍ମତତ୍ଵ ଆତ୍ମତତ୍ଵ ବିଷୟରେ ଜାଣିବା କେତେ ଜଣ ଲୋକ ଆଗ୍ରହ ରହିଛି। ରୋହି ଶୁକ୍ରମ ଏଦିନା ସେମାନେ ଯଦିଓ ଗୃହସ୍ଥ ଗୋଟେ ଆଶ୍ରମ, କିନ୍ତୁ ସେ ଆଶ୍ରମରେ ଯଦି ଭଗବାନଙ୍କର ଆରାଧନା ନ କରାଗଲା ତାହେଲେ ସେଟା ଗୋଟେ ଗୃହ ମେଧି, ସେମାନେ ଗୃହ ମେଧିରେ ପରିଣାମ ହେଇଗଲେ, ତାଙ୍କର ଜନ୍ମ ବେକାର ଜୀବନ ବେକାର ହେଇଗଲା। କେମିତି ବେକାର ହେଉଛି ନା ନିଦ୍ରା ଏତେ ନର୍ତ୍ତମ ରାତ୍ରିଟି ନିଦ୍ରାରେ ଚାଲିଯାଉଛି ନର୍ତ୍ତମ, ନହେଲେ ବିବାହ ନାମଟା ସ୍ତ୍ରୀ ସାଙ୍ଗରେ ଯାଉଛି, ଏବଂ ଯେତେବେଳେ ସକାଳ ହେଉଛି ଦିବା ଚାରିଟେ ହେରା ଆଜ୍ଞା କୁଟୁମ୍ବ ଘଟଣା ନେବା, କେମିତି ରୋଜଗାର କରିବା କୁଟୁମ୍ବ ଆମର ସ୍ତ୍ରୀ ପିଲା ଛୁଆ ଏବଂ ସେ ପାଠ କରିବା, ଏଇଥିରେ ସମସ୍ତେ ବ୍ୟକ୍ତି ସମୟ ବିତିଯାଉଛି। ଏବଂ ଦେହ ପ୍ରତ୍ୟେକ ଆତ୍ମସନ୍ନିବେଶ ତାଙ୍କର ଦେହ ଅପ୍ରତ୍ୟେକ ତାଙ୍କ ପୁତ୍ର ସ୍ତ୍ରୀ ଏମାନଙ୍କୁ ସବୁ ନେଇକି ସେମାନେ ଭାବୁଛନ୍ତି ଏମାନେ ସୈନ୍ୟ, ଯେମିତି କଂସ ଭାବୁଛି ଏମାନେ ବହୁତ ସୈନ୍ୟ ଜାଣିବା, ସବୁ ବହୁତ ବଡ଼ ବଡ଼ ଶକ୍ତିଶାଳୀ ରହିଛନ୍ତି କଂସ ବିଶ୍ୱାସ ଦେବାଙ୍କ ରକ୍ଷା କରିଦେବେ। ସାଧାରଣତଃ ଲୋକମାନେ ସେଇଭଳି ସ୍ତରରେ ଅଛନ୍ତି, ଦେହ ପ୍ରତ୍ୟେକ ପ୍ରତ୍ୟେକ ଆତ୍ମସନ୍ନିବେଶ ଏମାନେ ବହୁତ ସୈନ୍ୟ, ସିକ୍ୟୁରିଟି ଗାର୍ଡ ରଖି ଦେଉଛନ୍ତି, ହଁ ଆମକୁ ରକ୍ଷା କରିବେ, ଚୋର ଡକାୟତ ମାନେ ଆମକୁ ଆଉ ହଇରାଣ କରିବେନି, କିନ୍ତୁ ଏମାନେ ଏ ପ୍ରକୃତରେ ରକ୍ଷା କରିପାରିବେ। ତେଷାଂ ପ୍ରମତ୍ୱ ନିଧାନଂ ପଶ୍ଚନ ଅପି ନ ପଶ୍ୟନ୍ତି, ଆମେ ଏମିତି ପ୍ରମତ୍ୱ ପ୍ରମତ୍ୱ ଅବସ୍ଥାରେ ଅଛେ ବା ପାଗଳ ଅବସ୍ଥାରେ ଅଛେ, ତାଙ୍କର ନିଧନ ବା ତାଙ୍କ ମୃତ୍ୟୁ ଦେଖିକି ମଧ୍ୟ ଆମେ ଦେଖିପାରୁନି। କଂସ କେତେ ସବୁ ବ୍ୟବସ୍ଥା କରିଛି, ସବୁ ଅସୁର ସେମାନେ ସବୁ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ପଶ୍ଚନ ଅପି ନ ପଶ୍ୟନ୍ତି, ଦେଖିକିରି ମଧ୍ୟ ସେ ଦେଖିପାରୁନି, ଆରେ ଏଇଟା ହେଇପାରିବନି ସେଇଟା ଚିନ୍ତା କରୁନି, ସବୁବେଳେ ଚେଷ୍ଟା କରୁଛି କେମିତି ମୁଁ ହତ୍ୟା କରିବି, ସବୁବେଳେ ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ଲୁଙ୍ଗା ଯେତେବେଳେ ଭଗବାନ ଆସିବେ ସେତେବେଳେ ସେ ଇଏ କରିବେ, ସବୁବେଳେ ଭଗବାନ ସେ ଚିନ୍ତା କରୁଛି କୃଷ୍ଣ, ଯେତେବେଳେ ସେ ଚିନ୍ତା କରୁଛି କ'ଣ ଆସନ ସମ୍ବିଷନ ତିଷ୍ଠନ ପର୍ଯ୍ୟଟନ ଲୁଙ୍ଗା ପର୍ଯ୍ୟଟନ ନାହିଁ ଚିନ୍ତା ଋଷିକେଶ ଅବଶ୍ୟ ତାର ନୟନ ଦେବା, ସବୁଠି ସେ ଭଗବାନ ଦର୍ଶନ କରୁଛି ତାର ନୟନ ଦେବା, ଯେତେବେଳେ ବସୁଛି ଯେତେବେଳେ ଯାଉଛି କୁଆଡ଼େ ଯାଉଛି ତିଷ୍ଠନ ବୁଥରେ ଯେଉଁଠି ରହୁଛି, ଯେତେବେଳେ ଖାଦ୍ୟ ଗ୍ରହଣ କରୁଛି ପର୍ଯ୍ୟଟନ, ଯେତେବେଳେ ବାହାରକୁ ଯାଉଛି କୁଆଡ଼େ ବୁଲାବୁଲି କରୁଛି ଯାହା କରୁଛି ଯେଉଁ କାର୍ଯ୍ୟ ରାଜ୍ୟଶାସନ ଇତ୍ୟାଦି ଯାହା କରାହେଉଛି, ସବୁବେଳେ ଚିନ୍ତା ଆମ ଋଷିକେଶ ଋଷିକ ଆମ ଇନ୍ଦ୍ରିୟମାନଙ୍କର ଯିଏ ନିୟନ୍ତ୍ରଣ କରି ଋଷିକେଶ ତାଙ୍କ ନାଁ ହେଉଛି ଋଷିକେଶ, ତେଣୁ ସେ ସବୁବେଳେ ଚିନ୍ତା ଆମ ଋଷିକେଶ ସବୁବେଳେ ସେ ଚିନ୍ତା କରୁଛି, ଏବଂ ଅବଶ୍ୟ ତା ନୟନ ଦେବା ସବୁଠାରେ ସେ ଭଗବାନ ଦର୍ଶନ କରୁଛି, ଯେଉଁମାନେ ବହୁତ ଉନ୍ନତ ସ୍ତରର ଭକ୍ତ ସେମାନେ ସବୁବେଳେ ଭଗବାନ ଦର୍ଶନ କରନ୍ତି, କଂସ ମଧ୍ୟ ଏତେ ନିମ୍ନ ସ୍ତର ଥାଇକି ମଧ୍ୟ ସେ ସବୁବେଳେ ଦେଖୁଛନ୍ତି ଅବଶ୍ୟ ତା ନୟନ ଦେବା ଭଗବାନ ସେ ଦେଖୁଛି, କିନ୍ତୁ ସେ ବିରୋଧ ଭାବ ଦେଖୁଛି ବିରୋଧ ଭାବ ଦେଖୁଛି, ତେଣୁକରି ସେ ଆନନ୍ଦ ପ୍ରାପ୍ତ ହେଇପାରୁନି, ହେଲେ ଭଗବାନ ହେଉଛନ୍ତି ଆନନ୍ଦମୟ, ଭଗବାନଙ୍କର କଥା ଶୁଣିକି ହୃତ୍କର୍ଣ୍ଣ ରସାୟନ କଥା ସୁତାନ ପ୍ରସଙ୍ଗ ସମ୍ବିତ ଭଗବତୀ ହୃତ୍କର୍ଣ୍ଣ ରସାୟନ କଥା ଭଗବାନ କଥା ଶୁଣୁଛନ୍ତି ମାନେ ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି, କାରଣ ଭଗବାନ ହେଉଛନ୍ତି ଆନନ୍ଦମୟ, କିନ୍ତୁ ଇଏ ଆନନ୍ଦ ପ୍ରାପ୍ତ ହେଇପାରୁନି କାହିଁକି ନା ବିରୁଦ୍ଧ ଭାବରେ ଅନୁକୂଳ ଭାବରେ ସେ ଭଗବାନଙ୍କ ଚିନ୍ତା କରୁଛି, ଚିନ୍ତା ପ୍ରତିକୂଳ ଭାବରେ ଚିନ୍ତା କରୁଛି କେମିତି ମୁଁ ପାରିବି ତାକୁ, ଏଇଭଳି ସେ ପ୍ରତିକୂଳ ଚିନ୍ତା କରୁଛି, ତେଣୁ ସେ ଆନନ୍ଦ ପାଇପାରୁ, ସେ ସେ ସବୁବେଳେ ବିଚଳିତ ହେଇ ରହୁଛି, ସବୁବେଳେ ଭୟାତୁର ଅବସ୍ଥା ରହୁଛି, କାଳେ ଏଇଠି ଆସି ମାସି ମାରିଦେଇଛି ମୋତେ କାଳେ ସେଇଠି ଆସି ମାରିଦେଇଛି, ସବୁବେଳେ ଚିନ୍ତା କରୁଛି, ଜଣେ ଭକ୍ତ ଏତେ ଚିନ୍ତା କରିପାରିବେ, ଏତେ ଯେଉଁମାନେ ବହୁତ ଉନ୍ନତ ସ୍ତର କରୁଛନ୍ତି ସେମାନେ ସବୁବେଳେ ଚିନ୍ତା କରିବେ ଭଗବାନ, କିନ୍ତୁ ସାଧାରଣ ଭକ୍ତ ଏଇଠି ଚିନ୍ତା କରିପାରିବେନି, ଭୀଷଣ ଭଗବାନଙ୍କ ସେବା କଲେ ତାହେଲେ ପୁଣି ଭୁଲିଯିବ, ସେ ପୁଣି କୌତୁକ ଆସକ୍ତି ତାର ଆସିଯିବ, କିନ୍ତୁ କଂସ ସବୁବେଳେ ଚିନ୍ତା ଋଷିକି ଅବଶ୍ୟ ଚିନ୍ତା ଋଷିକି ଅବଶ୍ୟ ତନ୍ମୟମ ଦେବ, ଯାହାକୁ ଦେଖୁଛି ସବୁ ତନ୍ମୟମ ଭଗବତ ଭଗବତ ମୟ ତାକୁ ଦେଖାଉଛି, କୃଷ୍ଣମୟ ଦେଖାଉଛି, ଏଇ ଆସିକି ମାରିଦେଇଛି ମୋତେ ଭୟ ସବୁବେଳେ ରହୁଛି, କାରଣ ସେ ଆକାଶବାଣୀ ଶୁଣିଛି ଶାସ୍ତ୍ର ଅଷ୍ଟମ ଗର୍ଭ ହନ୍ତା ତୋତେ ହତ୍ୟା କରିବେ। ତେଣୁ ସେ ଦେଖୁଛି ମୋର ଭୟ ଏ ଭୟ କରୁଛି, କିନ୍ତୁ ଦେବକୀ ମାତା ଯଥେଷ୍ଟ ଭୟ କରୁଛନ୍ତି କିନ୍ତୁ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆମେ ଦେଖିବା ଏଇଠି ଆସିବ କଂସ ଦେଖି ଯେତେବେଳେ ଦେଖୁଛି ଦେବକୁ ଦେଖିବ ଭଗବାନ ଯେତେବେଳେ ଆସିବେ ଦେବକୀ ଗର୍ଭରେ ସେତେବେଳେ ସେ ଦେଖିବ ଦେବକୀ କେତେ ଆନନ୍ଦ କେମିତି ପାଉଛି, ଏତେ ଭୟ କରି ରହୁଥିଲା ସବୁବେଳେ ବର୍ତ୍ତମାନ କେମିତି କେତେ ଆନନ୍ଦ ପ୍ରାପ୍ତ ହେଉଛି। ତାର ସାତଟି ପୁତ୍ର ସନ୍ତାନ ଛଅଟି ବିଷୟ ମାରିଦେଇଛନ୍ତି, ସପ୍ତମ ବିଷୟ କେହି ଜାଣିନାହାନ୍ତି, ସପ୍ତମ ଯେଉଁ ରୋହିଣୀର ପୁତ୍ର ହେଇକି ଜନ୍ମେଇଛନ୍ତି ସେଟା କେହି ଜାଣିନାହାନ୍ତି, କିନ୍ତୁ ସାତଟି ପୁତ୍ର ନଷ୍ଟ ହେଇଗଲେ ସାତଟି ଗର୍ଭ ନଷ୍ଟ ହେଇଗଲେ ମଧ୍ୟ ଦେବକୁ କେମିତି ଏତେ ଆନନ୍ଦ ରହୁଛି। କଂସ ସେ ନିଶ୍ଚିତ ଭାବରେ ମୋର ଶତ୍ରୁ ବର୍ତ୍ତମାନ ଆର ଗର୍ଭରେ ଆସିଛି, ସେ ଚିନ୍ତା କରିଛନ୍ତି, ତେଣୁ ଭୟ ପୁଣି ଆରମ୍ଭ ହେଉଛି। ଯେତେବେଳେ ସେ ଶୁଣିଲା ଆକାଶବାଣୀ ସେବେଠୁ ତାର ଭୟ ଆରମ୍ଭ ହେଇଯାଇଛି, କେମିତି ମୁଁ କୃଷ୍ଣ ବର୍ତ୍ତା ହେଲି, ତେଣୁ ସବୁବେଳେ ସେ ତାଙ୍କ ସବୁଦିନ ଭଗବାନ ଦର୍ଶନ କରୁଛି। ତେଣୁ ଏମାନଙ୍କ ସାହାଯ୍ୟ ନେଇକି ସେ ଚିନ୍ତା କରୁଛି ମୁଁ ଭଗବାନ ବଧ କରିଦେବି, ଭଗବାନ ତ ତାଙ୍କର କେତେ ଶକ୍ତି ହବ, ଏତେ ଜଣ ରହିବେନି ଏମାନେ ମୋତେ ରକ୍ଷା କରିପାରିବେନି। ଜରାସନ୍ଧ ସତର୍ଥର ଭଗବାନ ସହିତ ଆକ୍ରମଣ କରିଛି, ଭଗବାନଙ୍କୁ ଆକ୍ରମଣ କରିଛି, ସେ ଅବଶ୍ୟ ଏ କଂସର ମୃତ୍ୟୁ ପରେ ହେଇଯାଇଛି। ତେଣୁ କଂସ ବର୍ତ୍ତମାନ ଚିନ୍ତା କରୁଛି ଯେ ଏଇମାନଙ୍କ ସାହାଯ୍ୟ ନେଇକି ପ୍ରଣବ ବକ ଚାଣୁର ଚାଣୁର ମୁଷ୍ଟି ଏମାନେ ହେଉଛନ୍ତି ଅଷ୍ଟମଲ୍ଲ କହିଛନ୍ତି, କଂସ ରଖିଛି ଅଷ୍ଟମଲ୍ଲ, କିନ୍ତୁ ଯେତେବେଳେ ଭଗବାନ ଆସିବେ ବୃନ୍ଦାବନ ମଥୁରାକୁ ଆସିବେ ସେତେବେଳେ ସେ କଂସ ଚିନ୍ତା କରୁଛି କୁବଳ ଗୋଟେ ହାତୀକୁ ରଖିଛି, ହାତୀ ଦ୍ୱାରା ତ ମାରିଦେବି ଆଉ ଏତେ ଅବସର ମାରିଲେଣି କିନ୍ତୁ ତଥାପି ତାର ବୁଦ୍ଧି ଆସିନି, ଏତେ ଅବସର ମାରିଗଲେ ତାହେଲେ ଏଇ କେମିତି କୁବଳ ପିଡ଼ା ହାତୀ କେମିତି ତାଙ୍କୁ ହତ୍ୟା କରିବ, ଏଇଟା କିଛି ପଶ୍ଚିମବାଦୀ ନାମ ଆସୁଛନ୍ତି। ତେଣୁ କୁବୁଡ଼ା ପିଡ଼ା ଯେତେବେଳେ ହତ୍ୟା କରିକି ଭଗବାନ କୃଷ୍ଣ ଏବଂ ବଳରାମ ଦୁଇଟି ଯାକ ତାର ଦାନ୍ତକୁ କାଟିକରି ଦୁଇଟି ନିଜ ଅନ୍ଧାର ରଖିକି ଆଉ ପ୍ରବେଶ କରୁଛନ୍ତି ରଙ୍ଗମଞ୍ଚ ରଙ୍ଗବତ ବୋଲି କୁହାଯାଉଛି, ଏଇ ବହୁତ ସୁନ୍ଦର କରିଛନ୍ତି ମଲ୍ଲାମାନ ସମୀ ନୃଣାନ ନରବର ଭଗବାନ ଯେତେବେଳେ ଆସୁଛନ୍ତି ସମସ୍ତେ ଯେତେ ସବୁ ରହିଛନ୍ତି ସେ ରଙ୍ଗମଞ୍ଚରେ ବା ଯେଉଁ ମଲ୍ଲ କ୍ରୀଡ଼ା ଯେଉଁ ହବ ସେଠି ଯିଏ ରହିଛନ୍ତି କିଏ କେଉଁଭଳିଆ ତାଙ୍କୁ ଦର୍ଶନ କରୁଛନ୍ତି, ସେଇଠି ବାରଟି ଯାକ ରସ ଭଗବାନଙ୍କ ଯେଉଁ ରସ ବୈଶ ସମସ୍ତ ରସର ସେ ଆଧାର ସମସ୍ତେ କିଏ କେଉଁଭଳିଆ ରସ ପ୍ରାପ୍ତ ହେଉଛନ୍ତି, ଯେଉଁମାନେ ଭଗବାନଙ୍କ ଶତ୍ରୁ ସେମାନେ ଭୟାନକ ରସ ପ୍ରାପ୍ତ ହେଉଛନ୍ତି, ଏ ମଲ୍ଲ ଚାଣୁର ମୁଷ୍ଟିକ ଏମାନେ ସବୁ ବହୁତ ମଲ୍ଲ ପର୍ବତ ଭଳିଆ ରହିଛନ୍ତି, କିନ୍ତୁ କୃଷ୍ଣ ଏଗାର ବର୍ଷ ବୋଲି କହିଲେ କିଏ କହୁଛନ୍ତି ଷୋହଳ କିଏ କହୁଛନ୍ତି ଏଗାର, ଯାହା ହଉ ଭାଗବତ ବର୍ଣ୍ଣ କହିଲେ ଏକାଦଶୀ ସମାନ ଏଗାର ବର୍ଷ ଲେଖା ଭଗବାନ ବୃନ୍ଦାବନ ଲୀଳା କରିଥିଲେ, ପରିକୀତ ମହାରାଜ ପ୍ରଶ୍ନ ପଚାରିଛନ୍ତି କତି କେତେ ବର୍ଷ ସେ ରହିଥିଲେ ବୃନ୍ଦାବନରେ, ସୁଭଦ୍ର ସେ ଏକାଦଶୀ ସମାନ ଏଗାର ବର୍ଷ ସେ ରହିଥିଲେ ବୋଲି କୁହାଯାଉଛି, ତେଣୁ ଏଗାର ବର୍ଷ ବାଳକ କେତେ ତାର ଶକ୍ତି ରହିବ, କିନ୍ତୁ ଯେତେବେଳେ ପ୍ରାଣୀର ନିଶ୍ଚିତ ଏବଂ ଅନ୍ୟ ଅଷ୍ଟମ ମଲ୍ଲବାନ ସବୁ ଅଛନ୍ତି ସେମାନେ ଯେତେବେଳେ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ସେମାନେ କହୁଛନ୍ତି ମଲ୍ଲାନାମ ସମୀର, ତାଙ୍କୁ ବଜ୍ର ବହି ଲାଗୁଛି ବଜ୍ର ବା ପାହାଡ଼ ପର୍ବତ ଭଳିଆ ତାଙ୍କୁ ଦେଖାଉଛନ୍ତି, ସ୍ତ୍ରୀଡାଙ୍କ ନରବର ଏ ସ୍ତ୍ରୀଡାଙ୍କ ସ୍ମର ମୂର୍ତ୍ତିମାନ ଯେଉଁମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ସେଠାରେ ସମ୍ମାନିତ ରହିଛନ୍ତି ସେମାନେ ତାଙ୍କୁ ଦେଖିକି ଭାବୁଛନ୍ତି କ'ଣ ସ୍ୱୟଂ ଗନ୍ଧର୍ବ ଦେଇ ଆସୁଛନ୍ତି କାମଦେବ ଆସୁଛନ୍ତି ମୃତ୍ୟୁ ଭୋଜପତେ ଭୋଜପତେ କଂସ ଯେତେବେଳେ ଦେଖୁଛି ତାଙ୍କୁ ମୋର ମୃତ୍ୟୁ ଆସିଗଲା, ଯାହା ପାଇଁ ସେ ଚେଷ୍ଟା କରିଥିଲା ମୃତ୍ୟୁକୁ ଏଡ଼ିବା ପାଇଁ ଲାଷ୍ଟ ସେଟା ମୃତ୍ୟୁ ଭୋଜପତେ ମୋର ମୃତ୍ୟୁ ଆସିଗଲା। ତେଣୁ ଏମାନେ ସମସ୍ତେ ପ୍ରଣବ ବକ ଚାଣୁର ତୃଣାବ୍ରତ ଭଗବାନଙ୍କର ଏସବୁ ବିଳାସ ବର୍ଣ୍ଣନା କରାଯିବ ଆସ୍ତେ ଆସ୍ତେ ତୃଣାବ୍ରତରେ ଆମର ଆଚାର୍ଯ୍ୟ ଜଣେ କହୁଛନ୍ତି ଭଗବାନ ଯେତେବେଳେ ଯାଇଛନ୍ତି ତୃଣାବ୍ରତକୁ ମାରିବା ପାଇଁ ତୃଣାବ୍ରତ ନେଇଯାଇଛନ୍ତି ଆକାଶକୁ, ତେଣୁ ଭଗବାନ ଆକାଶକୁ ଯାଇକି ଦେବତାମାନଙ୍କୁ ଦର୍ଶନ ଦେଉଛନ୍ତି, ପୁତନାକୁ ଯେ ହତ୍ୟା କରିଛନ୍ତି ଭଗବାନ ଛଅ ଦିନ ସେତେବେଳେ, ତେଣୁ ଭଗବାନ ନିଜକୁ ସମସ୍ତ ବ୍ରଜବାସୀମାନଙ୍କ ପାଖରେ ନିଜକୁ ଦର୍ଶନ ଦେଉଛନ୍ତି, କାରଣ ସେ ସମସ୍ତେ ଆସିପାରୁନାହାନ୍ତି ଦର୍ଶନ କରିବା ପାଇଁ ନା କୃଷ୍ଣଙ୍କୁ କୃଷ୍ଣଙ୍କ ସୌନ୍ଦର୍ଯ୍ୟକୁ କେହି ଦେଖିପାରୁନାହାନ୍ତି କାରଣ ସେ ସୂତ୍ରାଗ୍ରହ ରହିଛନ୍ତି କୃଷ୍ଣ, ତେଣୁ ପୁତନାକୁ ଯେତେବେଳେ ହତ୍ୟା କରିଛନ୍ତି ଭଗବାନ ନିଜ ସମଗ୍ର ବୃନ୍ଦାବନବାସୀମାନଙ୍କୁ ନିଜ ଦର୍ଶନ ଦେଇଛନ୍ତି, ଭଗବାନଙ୍କ ସୌନ୍ଦର୍ଯ୍ୟ ସେମାନେ ଦର୍ଶନ କରିଛନ୍ତି, ଏ ବିଭିନ୍ନ ଲୀଳା ସବୁ ରହିଛି ଏଦ୍ୱାରା ଅସୁର ମରଣ ହେବା ସହିତ ଭଗବାନ ଭକ୍ତ ବତ୍ସ ଲୀଳା ମଧ୍ୟ ଚାଲିଛି। ଏବଂ ସେଇଭଳି ଟୁର୍ଣ୍ଣାମେଣ୍ଟ ମହାଶନୀ ମହାଶନୀ ହେଉଛି ଆସନୀ ଏ ସବୁ ଖାଇଦେବ ମହାଶନୀ ଅଘାସୁର ଅଘାସୁର ଲୀଳାଟି ବହୁତ ଗୁପ୍ତ ଲୀଳା ବହୁତ ଗୁହ୍ୟ ଲୀଳା ଏଇଟାକୁ ସୁଖଦେବ ସେ କହିବା ପାଇଁ ଚାହୁଁନଥିଲେ। ତେଣୁ ସେ କହିଲେ ଭଗବାନଙ୍କର ଗୋଟିଏ ଲୀଳା ଏଭଳି ଭାବରେ ହେଇଥିଲା ଭଗବାନଙ୍କର ଯେଉଁ ସବୁ ଲୀଳା ହେଇଛି ଭଗବାନଙ୍କର ଯେଉଁ ସାଙ୍ଗମାନେ ସବୁ ଯାଇଛନ୍ତି ଭଗବାନମାନେ ସେମାନେ ସବୁ ଯେତେବେଳେ ଫେରୁଛନ୍ତି ବୃନ୍ଦାବନକୁ ସେମାନେ ତାଙ୍କ ପିତା ମାତା ସଖା ଏମାନେ ସବୁ ଭଗବାନ ଲୀଳା ବର୍ଣ୍ଣନା କରୁଛନ୍ତି। କିନ୍ତୁ ଇଏ ଗୋଟେ ଲୀଳା ଏଭଳି ଭାବରେ ହେଇଥିଲା ଅଗାସୁର ଲୀଳା ଯେଉଁ ଲୀଳାଟି ଭଗବାନ କୌମାର ବର୍ଷରେ କରିଥିଲେ କୌମାର ବର୍ଷ ମାନେ ପଞ୍ଚମ ବର୍ଷରେ କରିଥିଲେ କିନ୍ତୁ ସେଇ ଲୀଳାଟି ତାଙ୍କର ସାଙ୍ଗମାନେ ଗୌଗଣ୍ଡ ବର୍ଷରେ ତାକୁ ଆଲୋଚନା କଲେ ଷଷ୍ଠ ବର୍ଷରେ ଆଲୋଚନା କଲେ ତା ନାଁ ଭିତରେ ଗୋଟେ ବର୍ଷ ଚାଲିଯାଇଛି। ତେଣୁ ଏଇ ଲୀଳାକୁ କହିବା ପାଇଁ ଚାହୁଁନଥିଲେ ସୁଖଦେବ ଗୋସ୍ୱାମୀ କିନ୍ତୁ ପରୀକ୍ଷିତ ମାନଙ୍କୁ ପ୍ରଶ୍ନ ପଚାରିଲେ ଯେ କ'ଣ ପାଇଁ କୌମାର ବୟସ ଲୀଳାଟାକୁ ଗୌଗଣ୍ଡ ବର୍ଷରେ ଆଲୋଚନା କରାଗଲା ନାହିଁ କାରଣ କ'ଣ। ତେଣୁ ସୁଖଦେବ ଗୋସ୍ୱାମୀ ସେଟା କହୁଛନ୍ତି ଯେ ପ୍ରକୃତରେ ପରୀକ୍ଷିତ ମାନଙ୍କୁ ସେ କହୁଛନ୍ତି ତମେ ସ୍ତ୍ରିୟା ବିଡ଼ାନା ଏବଂ ସାଧୁ ବାର୍ତ୍ତା ଭଗବାନ କଥାରେ ଏତେ ତମର ଆଗ୍ରହ ରହିଛି ଯେମିତି ଲଙ୍କଡ଼ ପୁରୁଷର ସ୍ତ୍ରୀ ବିଷୟରେ ଶୁଣିବା ପାଇଁ ବହୁତ ଆଗ୍ରହ ସେଇଭଳି ଭାବରେ ତମର ଆଗ୍ରହ ରହିଛି। ତେଣୁ ଏହି ଦ୍ୱାରା ତମେ ସବୁବେଳେ ଭଗବାନ କଥାକୁ ନୂତନ କରିଦେଉଛ ସବୁବେଳେ ନୂତନ ନୂତନ ଭଳିଲା ଭଗବାନ କଥା ଭଗବାନ କଥା ନିତ୍ୟ ନୂତନ ଏଇ କଥା ଆମେ ଆଜି କହୁଛୁ କାଲି କଥା ଏ କଥା କହିବା କଥା ଏଇଟା ନୂତନ ଭଳିଆ ଲାଗିବ ଭାଗବତ ବର୍ଣ୍ଣନା କରାଯାଇଛି ଯେତେବେଳେ ନାରଦ ମୁନି ଏବଂ ବ୍ୟାସଦେବ ସୁଖ ବ୍ୟାସଦେବ ରଚନା କରିଛନ୍ତି ଭାଗବତ ଏବଂ ତାଙ୍କ ଗୁରୁ ହେଉଛନ୍ତି ନାରଦ ମୁନି କିନ୍ତୁ ସେମାନେ ଶୁଣୁଛନ୍ତି ଯେତେବେଳେ ବ୍ୟାସଦେବ ଏ ଯେଉଁ ଭାଗବତ କଥା ଶୁଣୁଛନ୍ତି ସୁଖଦେବଙ୍କ ପାଖରୁ ତାଙ୍କୁ ଆମେ ସେ ଆଗରୁ ଜାଣିପାରିଥିଲେ ପ୍ରଥମ ଥର ପାଇଁ ଶୁଣୁଛନ୍ତି ଅଶ୍ରୁତ ପୂର୍ବ ବୋଲି କୁହାଯାଇଛି ସେ ଆଗରୁ ଯେମିତି ଶୁଣିନାହାନ୍ତି କଥା ମାନେ ଭଗବାନ କଥା ହେଉଛି ନିତ୍ୟ ନୂତନ ସମସ୍ତ ଶାସ୍ତ୍ର ରଚନା କରିଛନ୍ତି କିନ୍ତୁ ସେଟା ମୁଁ ଏଇଟା ମୁଁ ପ୍ରଥମ ଥର ପାଇଁ ଶୁଣୁଛି ଭଗବାନଙ୍କ କଥା ଭଗବାନଙ୍କର ଅଲୌକିକ ଲୀଳା ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର ଇଜ୍ ଏବଭ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର ପ୍ରଭୁପାଦ ମହାରାଜ କହିଛନ୍ତି। ଏ ଯେଉଁ ପରମାର୍ଥିକ ଶାସ୍ତ୍ର ଇଏ ଭୌତିକ ଜଗତ ତ୍ରିଗୁଣରୁ ଉର୍ଦ୍ଧରେ ଏବଂ ଏହାର ଆଲୋକ ବଢି ବଢିକା ଯାଉଥିବ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର ଆମେ ଯେତେ ପଢ଼ୁଥିବା ଯେତେ ଅନୁଭବ କରୁଥିବା ସେତେ ଏହାର ଆଲୋକ ଅଧିକ ଅଧିକ ହେଇଯାଉଥିବ ପ୍ରତିଶ୍ରୁତି ପ୍ରତି ଏତେ ନାନା ଅର୍ଥ କର ତେଣୁ ଏଇ ଭାଗବତ ଏଭଳି ଭାବରେ ମହାନ ଆମର ସମୟ ହେଇଯାଇଛି। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋପ ମହାନନ୍ଦେ ଜୟ ଶ୍ରୀ ଗୋପାଳ।